ଆସମ ବାର ବଡ ଶେଷ ଆସୁଛି ନୀଳ ଆକାଶ ପଞ୍ଚୁ କର ପାଞ୍ଚ ଦିବସ ଛୁଟାଏ ହବିଷବାସ କାର୍ତ୍ତିକ ମାସ ବାର ବଡ ଶେଷ କାର୍ତ୍ତିକ ମାସ ବାର ବଡ ଶେଷ ଆସୁଛି ନୀଳ ଆକାଶ ପଞ୍ଚୁ କର ପାଞ୍ଚ ଦିବସ ଛୁଟାଏ ହବିଷବାସ ପଞ୍ଚୁ କର ପାଞ୍ଚ ଦିବସ ଛୁଟାଏ ହବିଷବାସ।